ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ରାଜ୍ୟଗୁଡ଼ିକର ବିକାଶ ସହିତ ଦେଶର ବିକାଶ ଜଡ଼ିତ, କହିଲେ ପ୍ରଧାନମନ୍ତ୍ରୀ. ପ୍ରତିଷ୍ଠା ଦିବସ ଅବସରରେ ଛତିଶଗଡ଼, ହରିୟାଣା, କର୍ଣ୍ଣାଟକ, କେରଳ ଏବଂ ମଧ୍ୟପ୍ରଦେଶବାସୀଙ୍କୁ ଜଣାଇଲେ ଶୁଭେଚ୍ଛା. ଆସିଆନ୍ ସଦସ୍ୟ ଏବଂ ସଂଶ୍ଳିଷ୍ଟ ଦେଶମାନଙ୍କ ସହ ପ୍ରତିରକ୍ଷା ସହଯୋଗ ଉପରେ ଗୁରୁତ୍ୱ ଦେଲେ ପ୍ରତିରକ୍ଷା ମନ୍ତ୍ରୀ. ବିହାର ବିଧାନସଭା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ତ୍ୱରାନ୍ୱିତ ହେଉଛି ପ୍ରଚାର କାର୍ଯ୍ୟ ଏବଂ ଆଇସିସି ମହିଳା ଏକଦିବସୀୟ ବିଶ୍ୱକପ୍ କ୍ରିକେଟ୍ ଟାଇଟଲ୍ ହାସଲ ପାଇଁ ଆସନ୍ତାକାଲି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ମୁକାବିଲା. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶର ବିକାଶ ରାଜ୍ୟଗୁଡ଼ିକର ବିକାଶ ସହିତ ଜଡ଼ିତ. ଛତିଶଗଡ଼ ଗସ୍ତ ଅବସରରେ ଆଜି ନୟା ରାୟପୁରରେ ବ୍ରହ୍ମକୁମାରୀ ଶାନ୍ତି ଶିଖରକୁ ଉଦ୍ଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି. ସେ କହିଛନ୍ତି ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ସରକାର ପ୍ରତିବଦ୍ଧ. ବ୍ରହ୍ମକୁମାରୀ ଭଳି ସଂଗଠନଗୁଡ଼ିକର ଏ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି. ସେ କହିଛନ୍ତି ଆଗାମୀ ଦିନରେ ବିଶ୍ୱଶାନ୍ତି କ୍ଷେତ୍ରରେ ଅର୍ଥପୂର୍ଣ୍ଣ ପ୍ରୟାସ ପାଇଁ ଏହି କେନ୍ଦ୍ର ଏକ ପ୍ରମୁଖ ମଞ୍ଚ ଭାବରେ ପରିଗଣିତ
ଗ୍ଲୋବାଲ ପିସ୍ କେ ମିଶନ ମେ ଜିତନି ଅହମିୟତ ବିଚାରୋ କି ହୋତି ହୈ ଉତନି ହି ବଡ଼ି ଭୂମିକା ବ୍ୟବହାରିକ ନୀତିୟ ଔର ପ୍ରୟାସୋ କି ଭି ହୋତି ହୈ ଭାରତ ଇସ ଦିଶା ମେ ଆଜ ଅପନି ଭୂମିକା ପୁରି ଇମାନଦାରୀ ସେ ନିଭାନେ କା ପ୍ରୟାସ କର ରହା ହୈ ଆଜ ଦୁନିଆ ମେ କହିଁ ଭି କୋଈ ସଂକଟ ଆତା ହୈ कोई आपदा आती है तो भारत एक भरोसेमंद साथी के तौर पर मदद के लिए आगे आता है.
ପୂର୍ବରୁ ପ୍ରଧାନମନ୍ତ୍ରୀ ନୟା ରାୟପୁରର ଶ୍ରୀ ସତ୍ୟସାଇ ସଞ୍ଜୀବନୀ ହସ୍କିଟାଲ ପରିଦର୍ଶନ କରିବା ସହ ସେଠାରେ ଦିଲ୍ କି ବାତ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ. ପ୍ରାୟ 2500 ପିଲାଙ୍କ ସହିତ ଏହି ଅବସରରେ ଶ୍ରୀ ମୋଦି ମତ ବିନିମୟ କରିଥିଲେ. ଜନ୍ମରୁ ହୃଦ୍ରୋଗରେ ପୀଡ଼ିତ ପିଲାମାନେ ସେହି ହସ୍କିଟାଲରେ ମାଗଣା ତଥା ଗୁଣାତ୍ମକ ଚିକିତ୍ସା ପାଉଛନ୍ତି. ପ୍ରଧାନମନ୍ତ୍ରୀ ସେଠାରେ ପିଲାଙ୍କୁ ଜୀବନ ଉପହାର ପ୍ରମାଣପତ୍ର ପ୍ରଦାନ କରିଛନ୍ତି. ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଜି ରାୟପୁର ଅଟଳ ନଗରଠାରେ ଛତିଶଗଡ଼ ବିଧାନସଭାର ନୂତନ ଅଟ୍ଟାଳିକାକୁ ଉଦ୍ଘାଟନ କରିବା ସହ ସେଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି. ଗସ୍ତ ଅବସରରେ ଶ୍ରୀ ମୋଦି ନୟା ରାୟପୁରରେ ଶହୀଦ ବୀର ନାରାୟଣ ସିଂହ ସ୍ମାରକୀ ଏବଂ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟର ଉଦ୍ଘାଟନ କରିବେ. ଛତିଶଗଡ଼ ଗଠନର 25 ବର୍ଷ ପୂର୍ତ୍ତି ସମାରୋହରେ ପ୍ରଧାନମନ୍ତ୍ରୀ ଯୋଗଦେବା ସହ ବିଭିନ୍ନ କ୍ଷେତ୍ରରେ 14,000 କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଶିଳାନ୍ୟାସ କରିବେ. ଛତିଶଗଡ଼, ହରିୟାଣା, କର୍ଣ୍ଣାଟକ, କେରଳ ଏବଂ ମଧ୍ୟପ୍ରଦେଶର ପ୍ରତିଷ୍ଠା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସେହିସବୁ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଛତିଶଗଡ଼ବାସୀଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ କହିଛନ୍ତି ସେଠାକାର ଅନେକ ନକ୍ସଲ ପ୍ରଭାବିତ ଅଞ୍ଚଳ ଏବେ ବିକାଶ ଦିଗରେ ଅଗ୍ରଗତି କରୁଛି. ହରିୟାଣାବାସୀଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ କହିଛନ୍ତି ସେଠାକାର କୃଷକ ଭାଇଭଉଣୀଙ୍କ ଅକ୍ଲାନ୍ତ ପରିଶ୍ରମ, ସୈନିକଙ୍କ ଅତୁଳନୀୟ ବୀରତ୍ୱ ଏବଂ ଯୁବବର୍ଗଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ଏକ ଉଦାହରଣ ପାଲଟିଛି. କର୍ଣ୍ଣାଟକ ଲୋକଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଏହାର ସାହିତ୍ୟ, କଳା, ସଙ୍ଗୀତ ରାଜ୍ୟବାସୀଙ୍କର କାର୍ଯ୍ୟଶୈଳୀ ଏବଂ ପରିଶ୍ରମରେ ପ୍ରତିଫଳିତ ହୋଇଥାଏ. କେରଳର ପ୍ରାକୃତିକ ଦୃଶ୍ୟ ଏବଂ ଶତାବ୍ଦୀ ପୁରୁଣା ଐତିହ୍ୟ ଭାରତର ସ୍ପନ୍ଦନଶୀଳ ସାଂସ୍କୃତିକ ମହିମାକୁ ପ୍ରତିଫଳିତ କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ଦେଶର ହୃଦୟରେ ଅବସ୍ଥିତ ମଧ୍ୟପ୍ରଦେଶ ଆଜି ପ୍ରତ୍ୟେକ ବ୍ୟକ୍ତିଙ୍କ ଆକାଂକ୍ଷାକୁ ପ୍ରାଥମିକତା ଦେଇ ପ୍ରଗତିର ନୂତନ ଦିଗରେ ଗତି କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଭାରତ ଆସିଆନ୍ ସଦସ୍ୟ ଏବଂ ସଂଶ୍ଳିଷ୍ଟ ଦେଶଗୁଡ଼ିକ ସହିତ ପ୍ରତିରକ୍ଷା ସହଯୋଗକୁ ଆଞ୍ଚଳିକ ଶାନ୍ତି, ସ୍ଥିରତା ଏବଂ ନିରନ୍ତର ବିକାଶର ଏକ ଅଂଶ ଭାବରେ ଗ୍ରହଣ କରିଥାଏ. ମାଲେସିଆର କ୍ୱାଲାଲମ୍ପୁରଠାରେ ଦ୍ୱାଦଶ ଆସିଆନ୍ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକ ଏଡିଏମ୍ଏମ୍ ପ୍ଲସ୍ରେ ଉଦ୍ବୋଧନ ଦେଇ ପ୍ରତିରକ୍ଷା ମନ୍ତ୍ରୀ ଏହା କହିଛନ୍ତି. ସେ କହିଛନ୍ତି ଏଡିଏମ୍ଏମ୍ ପ୍ଲସ୍ ଭାରତର ଆକ୍ଟ ଇଷ୍ଟ ପଲିସି ଏବଂ ଏହାର ବ୍ୟାପକ ପ୍ରଶାନ୍ତ ମହାସାଗରୀୟ ଦୃଷ୍ଟିକୋଣର ଏକ ଅବିଚ୍ଛେଦ୍ୟ ଅଂଶ. ଭାରତ ପ୍ରଶାନ୍ତ ମହାସାଗରୀୟ ସୁରକ୍ଷା ଦୃଷ୍ଟିକୋଣ ନେଇ ଭାରତ ପ୍ରତିରକ୍ଷା କ୍ଷେତ୍ରର ଆର୍ଥିକ ବିକାଶ, ପ୍ରଯୁକ୍ତିବିଦ୍ୟା ସହଯୋଗ ଏବଂ ମାନବ ସମ୍ଭଳର ଉନ୍ନତି ଦିଗରେ କାର୍ଯ୍ୟ କରେ ବୋଲି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି. ଭାରତ ଏବଂ ଆସିଆନ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସୁରକ୍ଷା, ଅଭିବୃଦ୍ଧି ଓ ସ୍ଥିରତା ନେଇ ସୁଦୃଢ଼ ସମ୍ପର୍କ ରହିଛି ବୋଲି ଶ୍ରୀ ସିଂହ କହିଛନ୍ତି.
आसियान और इंडिया दोनों ही क्षेत्रों ने तीव्र आर्थिक विकास दिखाया है। स्वाभाविक रूप से हम दोनों ग्रेटर इकोनॉमिक टाइज की ओर देखते हैं, जिससे पारस्परिक समृद्धि हो। आसियान के साथ व्यापारिक संबंधों को और मजबूत करने के लिए हम आसियान इंडिया ट्रेड इन गुड्स एग्रीमेंट की समीक्षा शीघ्र पूर्ण होने की आशा करते हैं।
ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ADMM ପ୍ଲସ୍ 16ତମ ବର୍ଷରେ ପ୍ରବେଶ କରୁଥିବାରୁ ସଦସ୍ୟ ତଥା ସଂଶ୍ଳିଷ୍ଟ ରାଷ୍ଟ୍ରଗୁଡ଼ିକ ସହ ପାରସ୍ପରିକ ସ୍ୱାର୍ଥ ସମ୍ଭଳିତ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଭାରତ ସର୍ବଦା ପଦକ୍ଷେପ ଗ୍ରହଣ କରିଆସିଛି। ଆଲୋଚନା, ସହଭାଗିତା ଏବଂ ବ୍ୟବହାରିକ ସହଯୋଗ ମାଧ୍ୟମରେ ବିଭିନ୍ନ ଦ୍ୱିପାକ୍ଷିକ କ୍ଷେତ୍ରରେ ସହଯୋଗ ବୃଦ୍ଧି ଉପରେ ପ୍ରତିରକ୍ଷା ମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବିହାର ବିଧାନସଭା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳ ଏବଂ ପ୍ରାର୍ଥୀଙ୍କ ପକ୍ଷରୁ ପ୍ରଚାର କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି। ଏହି ପର୍ଯ୍ୟାୟରେ ଆସନ୍ତା 6 ତାରିଖରେ ମତଗ୍ରହଣ କରାଯିବ। ଏନ୍ଡିଏ ଏବଂ ମହାଗଠବନ୍ଧନ ଷ୍ଟାର୍ ପ୍ରଚାରକମାନେ ନିଜ ନିଜର ପ୍ରାର୍ଥୀଙ୍କ ସପକ୍ଷରେ ଭୋଟରଙ୍କୁ ଆକୃଷ୍ଟ କରିବାର ପ୍ରୟାସ ଜାରି ରଖିଛନ୍ତି। ଲୋକ ଜନଶକ୍ତି ପାର୍ଟି ରାମବିଳାସ ସଭାପତି ତଥା କେନ୍ଦ୍ରମନ୍ତ୍ରୀ ଚିରାଗ ପାଶ୍ୱାନ ଚଳିତ ଥର ବିହାରରେ ଏନ୍ଡିଏ ସରକାର ଗଠନ କରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି। ପାଟନାଠାରେ ଗଣମାଧ୍ୟମ ସହ ଆଲୋଚନା ବେଳେ ବିଜେପି ସାଂସଦ ମନୋଜ ତିୱାରୀ କହିଛନ୍ତି, ଏନ୍ଡିଏ ଉପରେ ବିହାରବାସୀଙ୍କର ଭରସା ରହିଛି। ନିର୍ବାଚନରେ ଅନ୍ୟ ଦଳଗୁଡ଼ିକ ତୁଳନାରେ ଏନ୍ଡିଏ ଆଗୁଆ ରହିଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ସିପିଆଇ ମହାସଚିବ ଡି ରାଜା କହିଛନ୍ତି, ମହାଗଠବନ୍ଧନକୁ ବିହାରବାସୀଙ୍କ ପକ୍ଷରୁ ସକାରାତ୍ମକ ପ୍ରତିକ୍ରିୟା ମିଳୁଛି। ବିହାରରେ ମହାଗଠବନ୍ଧନ ସରକାର ଗଠନ କରିବ ବୋଲି ସେ ଆଶାବାଦୀ ଅଛନ୍ତି। ତେବେ ବିହାରର ବିଭିନ୍ନ ଅଞ୍ଚଳରେ ଆଜି ବର୍ଷା ଯୋଗୁଁ ନିର୍ବାଚନ ପ୍ରଚାର ବାଧାପ୍ରାପ୍ତ ହୋଇଛି। କେତେକ ଅଞ୍ଚଳରେ ବରିଷ୍ଠ ନେତୃମଣ୍ଡଳୀ ପହଞ୍ଚପାରି ନଥିବାରୁ ଜନସମାବେଶ ଏବଂ ରାଲି ବିଳମ୍ବିତ ହୋଇଥିବା ଆମ ସମ୍ଭାଦଦାତା ସୂଚନା ଦେଇଛନ୍ତି। ନୂଆଦିଲ୍ଲୀର ଉଡ଼ାନ ଭବନରେ ଏକ ଶିଶୁ ଯତ୍ନ ଗୃହକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ ଆଜି ଉଦ୍ଘାଟନ କରିଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କହିଛି, ଏହି ପଦକ୍ଷେପ କର୍ମଚାରୀ ଅନୁକୂଳ ପରିବେଶ ଏବଂ କାର୍ଯ୍ୟକ୍ଷେତ୍ରରେ ସେମାନଙ୍କ ଅନ୍ତର୍ଭୁକ୍ତିକୁ ଅଧିକ ପ୍ରୋହାହନ ପ୍ରଦାନ କରିବ। କର୍ମଚାରୀଙ୍କ 6 ମାସରୁ 6 ବର୍ଷ ପର୍ଯ୍ୟନ୍ତ ବୟସର ପିଲାଙ୍କର ନିୟମିତ ଯତ୍ନ ପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥା ସେଠାରେ ରହିଛି। ମନ୍ତ୍ରଣାଳୟ ପକ୍ଷରୁ ଚାଲିଥିବା ସ୍ୱତନ୍ତ୍ର ଅଭିଯାନ 5.0 ଅଧୀନରେ ଏହି ଶିଶୁ ଯତ୍ନ ଗୃହ ବ୍ୟବସ୍ଥାର ପ୍ରଚଳନ କରାଯାଇଛି। ଭାରତୀୟ ସେନାର ବିମାନ ଚଳାଚଳ ବାହିନୀ ଆଜି ଏହାର 40ତମ ପ୍ରତିଷ୍ଠା ଦିବସ ପାଳନ କରିଛି। ସେନା ବିମାନ ଚଳାଚଳ କୋର୍ର ମହାନିର୍ଦ୍ଦେଶକ ତଥା କର୍ଣ୍ଣେଲ କମାଣ୍ଡାଣ୍ଟ ଲେଫ୍ଟନାଣ୍ଟ ଜେନେରାଲ ବିନୋଦ ନାମ୍ବିୟାର ଏହି ଅବସରରେ ବିମାନ ଚଳାଚଳ କୋର୍ର ସମସ୍ତ ଅଧିକାରୀ ଏବଂ ସୈନିକ ଓ ତାଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆକାଶବାଣୀରେ ଏକ ସ୍ୱତନ୍ତ୍ର ବାର୍ତ୍ତାରେ ଲେଫ୍ଟନାଣ୍ଟ ଜେନେରାଲ ଶ୍ରୀ ନାମ୍ବିୟାର କହିଛନ୍ତି, ଗତ 4 ଦଶନ୍ଧି ଧରି ସେନା ବିମାନ ଚଳାଚଳ ବାହିନୀ ଏକ ଶକ୍ତିଶାଳୀ ଏବଂ ଅପରିହାର୍ଯ୍ୟ ଯୁଦ୍ଧବାହିନୀରେ ପରିଣତ ହୋଇଛି। ଭାରତୀୟ ସେନାର ଏହା ଏକ ଅପରିହାର୍ଯ୍ୟ ଅଙ୍ଗ ପାଲଟିଥିବା ବେଳେ ନବସୃଜନର ପ୍ରତୀକ ହୋଇଛି ବୋଲି ଶ୍ରୀ ନାମ୍ବିୟାର କହିଛନ୍ତି। ଭାଇସ୍ ଆଡମିରାଲ ଭି ଶିବକୁମାର ଆଜି ଦେଶର ପ୍ରତିରକ୍ଷା ସାମଗ୍ରୀ ବିଭାଗର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଏହି ଦାୟିତ୍ୱ ଗ୍ରହଣ କରିବାରେ ଶ୍ରୀ ଶିବକୁମାର 40ତମ ପ୍ରତିରକ୍ଷା ଅଧିକାରୀ ହୋଇଛନ୍ତି। ନୌସେନାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ସେ ନିଜର କର୍ତ୍ତବ୍ୟ ସମ୍ପାଦନ କରିଛନ୍ତି ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ଏହି ପଦବୀରେ ପୂର୍ବରୁ କାର୍ଯ୍ୟରତ ଥିବା ଭାଇସ୍ ଆଡମିରାଲ କିରଣ ଦେଶମୁଖଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। କାର୍ଯ୍ୟକ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବାରୁ ଶ୍ରୀ ଶିବକୁମାରଙ୍କୁ ପୂର୍ବରୁ ବିଶିଷ୍ଟ ଏବଂ ଅତି ବିଶିଷ୍ଟ ସେବା ପଦକ ପ୍ରଦାନ କରାଯାଇଛି। ପାକିସ୍ତାନ ନିଶ୍ଚିତ କରିଛି ଯେ ଆଫଗାନିସ୍ତାନ ସହିତ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ଆସନ୍ତା 6 ତାରିଖରେ ଅନୁଷ୍ଠିତ ହେବ ଏବଂ ଆଲୋଚନାରୁ ସକାରାତ୍ମକ ଫଳାଫଳ ମିଳିବ। ସାପ୍ତାହିକ ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନ ବୈଦେଶିକ କାର୍ଯ୍ୟାଳୟର ମୁଖପାତ୍ର ତାହିର ଆନ୍ଦ୍ରାବି କହିଛନ୍ତି, ପାକିସ୍ତାନ ପଡ଼ୋଶୀ ଦେଶ ସହିତ ଉତ୍ତେଜନା ବୃଦ୍ଧି କରିବାକୁ ଚାହୁଁନାହିଁ। ପାକିସ୍ତାନ ମଧ୍ୟସ୍ଥତା ପ୍ରକ୍ରିୟାରେ ନିୟୋଜିତ ରହିବ ଏବଂ ଆସନ୍ତା 6 ଆଲୋଚନା ପାଇଁ ଏକ ସକାରାତ୍ମକ ଫଳାଫଳ ଆଶା କରୁଥିବା ସେ କହିଛନ୍ତି। ପାକିସ୍ତାନ ଏବଂ ଆଫଗାନିସ୍ତାନ ଗତମାସ ଆରମ୍ଭରେ ଯୁଦ୍ଧବିରତି ଜାରି ରଖିବାକୁ ରାଜି ହେବା ପରେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ଲାଗି ସମୟ ସ୍ଥିର କରାଯାଇଛି। ଆଇସିସି ମହିଳା ଏକଦିବସୀୟ କ୍ରିକେଟ୍ ବିଶ୍ୱକପ୍ର ଫାଇନାଲ୍ ମ୍ୟାଚ୍ ଆସନ୍ତାକାଲି ନଭି ମୁମ୍ବାଇସ୍ଥିତ ଡକ୍ଟର ଡିୱାଇ ପାଟିଲ ସ୍ୱୋର୍ଟସ୍ ଏକାଡେମୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବ। ପ୍ରଥମ ସେମିଫାଇନାଲ୍ରେ ଦକ୍ଷିଣ ଆଫ୍ରିକା ଇଂଲଣ୍ଡକୁ ପରାସ୍ତ କରି ଫାଇନାଲ୍ରେ ପହଞ୍ଚିଥିବା ବେଳେ ଦ୍ୱିତୀୟ ସେମିଫାଇନାଲ୍ରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ଭାରତ ଚିତ୍ତାକର୍ଷକ ବିଜୟ ହାସଲ କରିଥିଲା। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣି ଥରେ। ରାଜ୍ୟଗୁଡ଼ିକର ବିକାଶ ସହିତ ଦେଶର ବିକାଶ ଜଡ଼ିତ କହିଲେ ପ୍ରଧାନମନ୍ତ୍ରୀ। ପ୍ରତିଷ୍ଠା ଦିବସ ଅବସରରେ ଛତିଶଗଡ଼, ହରିୟାଣା, କର୍ଣ୍ଣାଟକ, କେରଳ କେରଳ ଏବଂ ମଧ୍ୟପ୍ରଦେଶବାସୀଙ୍କୁ ଜଣାଇଲେ ଶୁଭେଚ୍ଛା। ଆସିଆନ୍ ସଦସ୍ୟ ଏବଂ ସଂଶ୍ଳିଷ୍ଟ ଦେଶମାନଙ୍କ ସହ ପ୍ରତିରକ୍ଷା ସହଯୋଗ ଉପରେ ଗୁରୁତ୍ୱ ଦେଲେ ପ୍ରତିରକ୍ଷା ମନ୍ତ୍ରୀ। ବିହାର ବିଧାନସଭା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ତ୍ୱରାନ୍ୱିତ ହେଉଛି ପ୍ରଚାର କାର୍ଯ୍ୟ ଏବଂ ଆଇସିସି ମହିଳା ଏକ ଦିବସୀୟ ବିଶ୍ୱକପ୍ କ୍ରିକେଟ୍ ଟାଇଟଲ୍ ହାସଲ ପାଇଁ ଆସନ୍ତାକାଲି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।